ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ଲୋକସଭା ନିର୍ବାଚନର ଆସନ୍ତାକାଲି ହେବ ଭୋଟ୍ ଗଣତି। ପଶ୍ଚିମବଙ୍ଗର ଦୁଇଟି ବୁଥ୍ରେ ଆଜି ଚାଲିଛି ପୁନଃ ମତଦାନ। ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ 74.41% ମତଦାନ। ଆସାମର ବନ୍ୟା ପରିସ୍ଥିତି ଗମ୍ଭୀର, ମୃତ୍ୟୁ ସଂଖ୍ୟା 14ରେ ପହଞ୍ଚିଛି। ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି। ଏବଂ ଆଇସିସି T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ନାମିବିଆ ଏବଂ ଓମାନ ମଧ୍ୟରେ ମ୍ୟାଚ୍ ଜାରି। ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗଣତି କରାଯିବ। ଆନ୍ଧ୍ରପ୍ରଦେଶ, ଓଡ଼ିଶା ବିଧାନସଭା ନିର୍ବାଚନ ଏବଂ ଅନ୍ୟ କେତେକ ରାଜ୍ୟର ଉପନିର୍ବାଚନର ଭୋଟ୍ ଗଣତି ମଧ୍ୟ ଏକସଙ୍ଗେ କରାଯିବ। ସକାଳ 8ଟାରୁ ଗଣତି ଆରମ୍ଭ ହେବ। ନିର୍ବାଚନ ଆୟୋଗ କହିଛନ୍ତି ଗଣତିର ଧାରା ଏବଂ ଫଳାଫଳ ଆୟୋଗଙ୍କ ୱେବ୍ସାଇଟ୍ରେ ପ୍ରକାଶିତ ହେବ। ଭୋଟର ହେଲ୍ପଲାଇନ୍ ଆପ୍ରେ ମଧ୍ୟ ଏହା ଉପଲବ୍ଧ ହେବ ବୋଲି ଆୟୋଗ ସୂଚନା ଦେଇଛନ୍ତି। ଗଣତି ବ୍ୟବସ୍ଥା, ଭୋଟ୍ ଗଣତି ପ୍ରକ୍ରିୟା, ଇଭିଏମ୍ ଏବଂ ଭିଭିପାଟ୍ର ସଂରକ୍ଷଣ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଆୟୋଗ କହିଛନ୍ତି। ଏ ସମ୍ପର୍କିତ ସମସ୍ତ ତଥ୍ୟ ୱେବ୍ସାଇଟ୍ରେ ଉପଲବ୍ଧ ଅଛି ବୋଲି ମଧ୍ୟ ଆୟୋଗଙ୍କ ପକ୍ଷରୁ କୁହାଯାଇଛି। ପଶ୍ଚିମବଙ୍ଗର ବାରାସତ୍ ଏବଂ ମଥୁରାପୁର ସଂସଦୀୟ କ୍ଷେତ୍ରର ଦୁଇଟି ମତଦାନ କେନ୍ଦ୍ରରେ ଆଜି ପୁନଃ ଭୋଟ୍ ଗ୍ରହଣ ହେଉଛି। ସକାଳ 7ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ। ଏହି ଦୁଇଟି ବୁଥ୍ ହେଉଛି ବାରାସତ୍ ସଂସଦୀୟ କ୍ଷେତ୍ର ଅଧୀନସ୍ଥ 61 ନମ୍ଘର କଦମବାଗାଚି ସର୍ଦ୍ଦାରପଡ଼ାର ଏଫ୍ପି ସ୍କୁଲ୍ର ଏକ ବୁଥ୍ ଏବଂ ମଥୁରାପୁର ସଂସଦୀୟ କ୍ଷେତ୍ରର 26 ନମ୍ଘର ଆଦିର ମାହାଲ ଶ୍ରୀ ଚୈତନ୍ୟ ବିଦ୍ୟାପୀଠ ଏଫ୍ପି ସ୍କୁଲ୍ର ଅନ୍ୟ ଏକ ବୁଥ୍। ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ 74.41% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଭାରତୀୟ ନିର୍ବାଚନ ଆୟୋଗଙ୍କ ଭୋଟର ଟର୍ଣ୍ଣଆଉଟ୍ ଆପ୍ରେ ଉପଲବ୍ଧ ତଥ୍ୟ ଅନୁଯାୟୀ ବାଲେଶ୍ୱର ଲୋକସଭା ଆସନ ପାଇଁ 76.77% ମତଦାନ ହୋଇଥିବାବେଳେ ଭଦ୍ରକ ଲୋକସଭା ଆସନରେ 73.23%, ଜଗତସିଂହପୁରରେ 75.48%, ଯାଜପୁରରେ 74.47%, କେନ୍ଦ୍ରାପଡ଼ାରେ 71.22% ଏବଂ ମୟୂରଭଞ୍ଜରେ 75.79% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହି ପର୍ଯ୍ୟାୟରେ 6ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନ ପାଇଁ ଗତ ଶନିବାର ଦିନ ମତଗ୍ରହଣ କରାଯାଇଥିଲା। ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ସିଡିଏସ୍ ଜେନେରାଲ୍ ଅନିଲ ଚୌହାନ ଓଡ଼ିଶାର ଆଇଏନ୍ଏସ୍ ଚିଲିକା ଗସ୍ତ କରିଥିଲେ। ଏହି ଅବସରରେ ଭାରତୀୟ ନୌସେନାର ଅଗ୍ନିବୀରଙ୍କ ପାଇଁ ଉଦ୍ଦିଷ୍ଟ ଅଗ୍ରଣୀ ତାଲିମ ଅନୁଷ୍ଠାନ ମଧ୍ୟ ପରିଦର୍ଶନ କରିଛନ୍ତି। ଭାରତୀୟ ନୌସେନାର ନୌବୀରଙ୍କ ଭବିଷ୍ୟତ ଗଠନ କରିବାରେ ଆଇଏନ୍ଏସ୍ ଚିଲିକାର ଭୂମିକା ସମ୍ପର୍କରେ ଶ୍ରୀ ଚୌହାନଙ୍କୁ ଅବଗତ କରାଯାଇଥିଲା। ଏହି ଅବସରରେ ସେ ଅଗ୍ନିବୀରମାନଙ୍କ ସହିତ ଭାବ ବିନିମୟ କରିଥିଲେ। ରାଷ୍ଟ୍ର ନିର୍ମାଣ ପାଇଁ କୁଶଳୀ, ଶୃଙ୍ଖଳିତ ଏବଂ ଉତ୍ସର୍ଗୀକୃତ ଯୁବଶକ୍ତିର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। COVID-19 ମହାମାରୀ ପରେ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ନିୟମାବଳୀର ସଂଶୋଧନ ପାଇଁ ପ୍ରସ୍ତାବିତ 300ଟି ମତ ଉପରେ ସଦସ୍ୟ ଦେଶଗୁଡ଼ିକ ସହମତି ପ୍ରକାଶ କରିଛନ୍ତି। 77ତମ ବିଶ୍ୱ ସ୍ୱାସ୍ଥ୍ୟ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସ୍ୱାସ୍ଥ୍ୟ ଉତ୍ପାଦଗୁଡ଼ିକର ଉପଲବ୍ଧତାକୁ ସରଳ କରିବା ଏବଂ ବିକାଶଶୀଳ ଦେଶଗୁଡ଼ିକୁ ଏହି ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ନିୟମାବଳୀ 2005 ଅଧୀନରେ ଆବଶ୍ୟକ ସହଯୋଗ ପ୍ରଦାନ କରିବା ପରିଷଦର ଲକ୍ଷ୍ୟ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ର କହିଛନ୍ତି ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ନିୟମାବଳୀର ସଂଶୋଧନ ପ୍ରସ୍ତାବ ସଦସ୍ୟ ଦେଶଗୁଡ଼ିକର ସହମତି ପ୍ରଦାନ ଏକ ସଫଳତମ ପଦକ୍ଷେପ। ଗତମାସ 28 ତାରିଖରେ ଶ୍ରୀ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ବିଶ୍ୱ ସ୍ୱାସ୍ଥ୍ୟ ପରିଷଦ କମିଟି ଏର ବୈଠକରେ ଶ୍ୱେତପତ୍ର ଆକାରରେ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। 13ଟି ଜିଲ୍ଲାରେ 5 ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ଗତ 24 ଘଣ୍ଟାରେ ଆଉ 3 ଜଣଙ୍କର ମୃତ୍ୟୁ ସହ ଆସାମରେ ମୋଟ ମୃତ୍ୟୁ ସଂଖ୍ୟା 14ରେ ପହଞ୍ଚିଛି। ରାଜ୍ୟରେ 8,000 ହେକ୍ଟରରୁ ଅଧିକ ଚାଷ ଜମିର ଫସଲ ନଷ୍ଟ ହୋଇଛି। 193 ରିଲିଫ୍ କ୍ୟାମ୍ପ ଏବଂ 82 ରିଲିଫ୍ ବଣ୍ଟନ କେନ୍ଦ୍ର ମାଧ୍ୟମରେ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦେଇଥିବା ସୂଚନା ଅନୁଯାୟୀ ବନ୍ୟା ଯୋଗୁଁ 103 ସଡ଼କ ଯୋଗାଯୋଗ ବନ୍ଧ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଗୁଆହାଟୀ, ଗୋଲପଡ଼ା ଏବଂ ଧୁବ୍ରୀରେ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବୃଦ୍ଧି ପାଉଥିବା ଜଣାପଡ଼ିଛି। ସେହିଭଳି ରାଜ୍ୟର ଅନ୍ୟାନ୍ୟ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଉଥିବା ଏସ୍ଡିଆର୍ଏଫ୍ ସୂଚନା ଦେଇଛି। ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ପାଇଛି। ଅନ୍ୟ 17 ଜଣ ବିଭିନ୍ନ ହସ୍କିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ପୁଲିସ୍ ପୁରୀ ଜିଲ୍ଲା ଚାରିଛକ ଅଞ୍ଚଳର ବାଣ ବେପାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ବିସ୍ଫୋରଣରେ ବ୍ୟବହୃତ ହୋଇଥିବା ବାଣ ଚାରିଛକ ଅଞ୍ଚଳରୁ ଆସିଛି ବୋଲି ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଆସନ୍ତା 5 ତାରିଖ ଦିନ ଏହି ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ। ଘଟଣା ସମ୍ପର୍କରେ କିଛି ଆପତ୍ତି ଅଭିଯୋଗ କିମ୍ବା ତଥ୍ୟ ଉପସ୍ଥାପନ କରିବାକୁ ଥିଲେ ସେହିଦିନ ଅପରାହ୍ନ 3ଟାରୁ 7ଟା ମଧ୍ୟରେ ପୁରୀ ସର୍କିଟ୍ ହାଉସ୍ଠାରେ ମତାମତ ଦେବାକୁ ଜନସାଧାରଣଙ୍କୁ କୁହାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ର ଆଜି ରାତି 9:30ରେ ସିଧା ପ୍ରସାରଣ କରାଯିବ। ଆଲୋଚନାର ବିଷୟବସ୍ତୁ ରହିଛି ଗ୍ରୀଷ୍ମ ପ୍ରବାହ ସମୟରେ ସୁରକ୍ଷିତ ରହିବା। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ଡକ୍ଟର କ୍ରିଷ୍ଣା ଏସ୍ ବାତ୍ସା ଏବଂ ଏମ୍ସର ଭେଷଜ ବିଭାଗର ଡାକ୍ତର ପୀୟୁଷ ରଞ୍ଜନ ଏହି ଆଲୋଚନାରେ ବିଶେଷଜ୍ଞ ଭାବେ ଯୋଗଦେବେ। ଗ୍ରୀଷ୍ମ ପ୍ରବାହରୁ ନିଜକୁ ସୁରକ୍ଷିତ ରଖିବା ସମ୍ପର୍କିତ ପ୍ରଶ୍ନ ଶ୍ରୋତାମାନେ ସିଧାସଳଖ ପଚାରିପାରିବେ। ରାତି 9:30ରୁ 011-233-1444 କିମ୍ବା 011-234-2105 ଟେଲିଫୋନ୍ ନମ୍ଘରକୁ କଲ୍ କରି ପ୍ରଶ୍ନ ପଚରାଯାଇପାରିବ। ସେହିପରି 9289-940-44 ନମ୍ଘରକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଶ୍ରୋତାମାନେ ପ୍ରଶ୍ନ ପଚାରିପାରିବେ। ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସି ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ air.gov.in ଏବଂ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ସହ ଆୟୋଜକ ୱେଷ୍ଟଇଣ୍ଡିଜ୍ ପପୁଆ ନିଉଗିନିକୁ 5 ୱିକେଟ୍ରେ ହରାଇ ଦେଇଛି। ଗତକାଲି ଗୁଏନାର ପ୍ରୋଭିନ୍ସ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପପୁଆ ନିଉଗିନିକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ପପୁଆ ନିଉଗିନି 8 ୱିକେଟ୍ ବିନିମୟରେ 136 ରନ୍ ସଂଗ୍ରହ କରିଥିଲା। 137 ରନ୍ର ବିଜୟ ଲକ୍ଷ୍ୟକୁ ୱେଷ୍ଟଇଣ୍ଡିଜ୍ 19 ଓଭରରେ 5 ୱିକେଟ୍ରେ ହରାଇ ହାସଲ କରିଥିଲା। ୱେଷ୍ଟଇଣ୍ଡିଜ୍ର ରୋଷ୍ଟନ୍ ଚେଜ୍ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଆଜି ବାରବାଡୋସ୍ର କେନିଂସିଂଷ୍ଟନ୍ ଓଭାଲ୍ଠାରେ ନାମିବିଆ ଏବଂ ଓମାନ ମଧ୍ୟରେ ମ୍ୟାଚ୍ ଚାଲିଛି। ଭାରତୀୟ ସମୟ 6:00 ଏହି ମ୍ୟାଚ୍ ଆରମ୍ଭ ହୋଇଛି। ନାମିବିଆ ଟସ୍ ଜିତି ଓମାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଓମାନ 16 ଓଭରରେ 6 ୱିକେଟ୍ ହରାଇ 79 ରନ୍ ସଂଗ୍ରହ କରିଥିଲା। ଦ୍ୱିତୀୟ ମ୍ୟାଚ୍ରେ ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତୀୟ ସମୟ ରାତି 8:00 ଖେଳାଯିବ। ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ ପ୍ରତିଯୋଗିତାରେ ଉଭୟ ଭାରତର ପୁରୁଷ ଏବଂ ମହିଳା ହକି ଦଳ ତାଙ୍କର ବ୍ରିଟେନ୍ ପ୍ରତିପକ୍ଷଙ୍କଠାରୁ ହାରିଯାଇଛନ୍ତି। ପୁରୁଷ ଦଳ ବ୍ରିଟେନ୍ଠାରୁ 1-3 ଗୋଲ୍ରେ ପରାସ୍ତ ହୋଇ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି। ନେଦରଲ୍ୟାଣ୍ଡସ୍ ଏବଂ ଆର୍ଜେଣ୍ଟିନା ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଆସନ୍ତା ଶନିବାର ଦିନ ଭାରତୀୟ ପୁରୁଷ ଦଳ ଜର୍ମାନୀକୁ ଭେଟିବ। ସେହିଭଳି ମହିଳା ଦଳ ବ୍ରିଟେନ୍ ପ୍ରତିପକ୍ଷଙ୍କଠାରୁ 2-3 ଗୋଲ୍ରେ ହାରିଯାଇଛି। ଏହି ପରାଜୟ ସହ ଭାରତ ତାଲିକାର 7ମ ସ୍ଥାନରେ ରହିଛି। ଆସନ୍ତା ଶନିବାର ଦିନ ଭାରତୀୟ ମହିଳା ଦଳ ଜର୍ମାନୀକୁ ଭେଟିବ। ଫ୍ରେଞ୍ଚ ଓପନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଡବଲ୍ସ ବର୍ଗରେ ଭାରତର ରୋହନ ବୋପାନ୍ନା ଏବଂ ତାଙ୍କର ଅଷ୍ଟ୍ରେଲୀୟ ଯୋଡ଼ି ମାଥ୍ୟୁ ଏଭ୍ଡେନ୍ ତୃତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଗତକାଲି ପ୍ୟାରିସ୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ଏହି ଯୋଡ଼ି ବ୍ରାଜିଲ୍ ପ୍ରତିପକ୍ଷଙ୍କୁ 7-5, 4-6 ଏବଂ 6-4 ସେଟ୍ରେ ପରାସ୍ତ କରିଛନ୍ତି। ଆଜି ତୃତୀୟ ରାଉଣ୍ଡ ମ୍ୟାଚ୍ ଅନୁଷ୍ଠିତ ହେବ। ଉତ୍ତର ପଶ୍ଚିମ କେନ୍ଦ୍ରୀୟ ଏବଂ ପୂର୍ବ ଭାରତ ଅଞ୍ଚଳଗୁଡ଼ିକରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ଘଟିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ତେବେ ଅନ୍ୟପକ୍ଷରେ ହିମାଚଳ ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ବଳବତ୍ତର ରହିବ। ଜାମ୍ମୁ କାଶ୍ମୀର, ଲଦାଖ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଓଡ଼ିଶାର କେତେକ ଅଞ୍ଚଳରେ ମଧ୍ୟ ଆସନ୍ତାକାଲି ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ବିଭାଗ କହିଛି। ଦେଶର ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଇଛି। ପଶ୍ଚିମବଙ୍ଗ ଉତ୍ତର ପୂର୍ବ ଭାରତରେ ଆସନ୍ତା 6 ଦିନ ମଧ୍ୟରେ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି। ଲୋକସଭା ନିର୍ବାଚନର ଆସନ୍ତାକାଲି ହେବ ଭୋଟ୍ ଗଣତି। ପଶ୍ଚିମବଙ୍ଗର 2ଟି ବୁଥ୍ରେ ଆଜି ଚାଲିଛି ପୁନଃ ମତଦାନ। ଓଡ଼ିଶାରେ 4ର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ 74.41% ମତଦାନ। ଆସାମର ବନ୍ୟା ପରିସ୍ଥିତି ଗମ୍ଭୀର, ମୃତ୍ୟୁ ସଂଖ୍ୟା 14ରେ ପହଞ୍ଚିଛି ଏବଂ ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ନାମିବିଆ ଏବଂ ଓମାନ ମଧ୍ୟରେ ମ୍ୟାଚ୍ ଜାରି।